ആകാശവാണി ସମ୍ବାଦ ପଢୁଛନ୍ତି ଆଦିତ୍ୟନାରାୟଣ ଦାସ। ମୁଖ୍ୟ ସମ୍ବାଦ, ତାମିଲନାଡୁର ତିରୁଚିଲାପଲ୍ଲୀରେ 5,650 କୋଟି ଟଙ୍କାର ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଶୋଧିତ ତୈଳ ଯୋଗାଣ ସୁରକ୍ଷିତ ରହିଥିବା ନେଇ ସରକାରଙ୍କ ସୂଚନା। ପଶ୍ଚିମ ଏସିଆ ସଂଘର୍ଷ ନେଇ ରୁଷ ଓ ଫ୍ରାନ୍ସ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ। ଏବଂ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନ 2026ର ପ୍ରତିଦ୍ୱନ୍ଦ୍ୱିତାରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ବିସ୍ତୃତ ସମ୍ବାଦ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସନ୍ଧ୍ୟାରେ ତାମିଲନାଡୁର ତିରୁଚିରାପଲ୍ଲୀରେ ପ୍ରାୟ 5,650 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ଦୁଇଟି ଅମୃତ ଭାରତ ଏକ୍ସପ୍ରେସ୍ ଟ୍ରେନ୍, ଗୋଟିଏ ପାସେଞ୍ଜର ଟ୍ରେନ୍ ସମେତ 5ଟି ନୂତନ ଟ୍ରେନ୍ ସେବାର ଶୁଭାରମ୍ଭ ମଧ୍ୟ କରିଛନ୍ତି। ସେ ନୀଳଗିରି ଏବଂ ଇରୋଡ୍ ଜିଲ୍ଲାରେ ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ର ସିଟି ଗ୍ୟାସ୍ ବିତରଣ ନେଟ୍ୱାର୍କ ପାଇଁ 3,680 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶର ଶିଳାନ୍ୟାସ କରିଛନ୍ତି। ପ୍ରଧାନମନ୍ତ୍ରୀ ଚେନ୍ନାଇର ମଲାଲିଠାରେ 1,490 କୋଟି ଟଙ୍କା ନିବେଶରେ ବାର୍ଷିକ 672,000 ମେଟ୍ରିକ୍ ଟନ୍ କ୍ଷମତା ବିଶିଷ୍ଟ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ଲ୍ୟୁବ୍ ବ୍ଲେଣ୍ଡିଂ ପ୍ଲାଣ୍ଟକୁ ଲୋକାର୍ପଣ ମଧ୍ୟ କରିଛନ୍ତି। ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ଶ୍ରୀ ମୋଦି ତାମିଲନାଡୁରେ 370 କିଲୋମିଟର ଦୀର୍ଘ 99 ଗ୍ରାମୀଣ ରାସ୍ତାର ଉଦ୍ଘାଟନ କରିଛନ୍ତି। ସେ 81 ନମ୍ବର ଜାତୀୟ ରାଜପଥ ଗଙ୍ଗୈକୁଣ୍ଡା ଚୋଲାପୁରମ୍ ନିକଟରେ ଏକ ଗ୍ରୀନ୍ଫିଲ୍ଡ ବାଇପାସ୍ର ମଧ୍ୟ ଶିଳାନ୍ୟାସ କରିଛନ୍ତି। ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ପ୍ରକଳ୍ପଗୁଡ଼ିକ ଭିତ୍ତିଭୂମି, ସ୍ୱଚ୍ଛଶକ୍ତି, ପେଟ୍ରୋଲିୟମ୍ ସମ୍ବନ୍ଧୀୟ ଉତ୍ପାଦନ, ରାଜପଥ, ରେଳପଥ ଏବଂ ଗ୍ରାମୀଣ ରାସ୍ତା ସହିତ ଜଡ଼ିତ। ଏହି ପ୍ରକଳ୍ପଗୁଡ଼ିକ ଶକ୍ତି ଉପଲବ୍ଧତାକୁ ବୃଦ୍ଧି କରିବା ସହିତ ସଂଯୋଗୀକରଣରେ ଉନ୍ନତି ଆଣିବ ଏବଂ ତାମିଲନାଡୁର ଯୁବକମାନଙ୍କର ହଜାର ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଭାରତ ପେଟ୍ରୋଲିୟମ୍ ସିଟି ଗ୍ୟାସ୍ ବଣ୍ଟନ ନେଟ୍ୱାର୍କର ଶିଳାନ୍ୟାସ ହେଉଥିବାରୁ ପ୍ରଧାନମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି। ସେ କହିଛନ୍ତି, ଏଥିରେ ପ୍ରାୟ 3,700 କୋଟି ଟଙ୍କା ନିବେଶ ହୋଇଛି। ଏହା ପ୍ରାୟ 9,00,000 ପରିବାର ଏବଂ ଶହ ଶହ ବାଣିଜ୍ୟିକ ସଂଗଠନକୁ ନେଇ ପାଇପ୍ ଯୋଗେ ପ୍ରାକୃତିକ ଗ୍ୟାସ୍ ଯୋଗାଇ ଦେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି କେରଳର ଏର୍ଣ୍ଣାକୁଲମ୍ରେ ପ୍ରାୟ 11,000 କୋଟି ଟଙ୍କାର ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଶ୍ରୀ ମୋଦି ଭାରତ ପେଟ୍ରୋଲିୟମ୍ କର୍ପୋରେସନ ଲିମିଟେଡ୍ କୋଚି ରିଫାଇନାରୀରେ ପଲିପ୍ରୋପିଲିନ୍ କେନ୍ଦ୍ରର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ଏହି ପ୍ରକଳ୍ପରେ 5,500 କୋଟି ଟଙ୍କାରୁ ଉର୍ଦ୍ଧ୍ୱ ନିବେଶ ହୋଇଛି। ଏହି ପଲିପ୍ରୋପିଲିନ୍ କେନ୍ଦ୍ରର ବାର୍ଷିକ ଉତ୍ପାଦନ କ୍ଷମତା 400 କିଲୋଟନ୍ ରହିଛି। ପଲିପ୍ରୋପିଲିନ୍ ହେଉଛି ପ୍ୟାକେଜିଂ, ଅଟୋମେଟିକ୍ ଉପାଦନ, ଚିକିତ୍ସା ଉପକରଣ, ବୟନ ଏବଂ ଘରୋଇ ଉତ୍ପାଦ ନେଇ ବ୍ୟବହୃତ ଏକ ଅତ୍ୟାବଶ୍ୟକ ସାମଗ୍ରୀ। ଏତଦ୍ବ୍ୟତୀତ ସଡ଼କ ଭିତ୍ତିଭୂମି କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ଦୁଇଟି ପ୍ରମୁଖ ରାଜପଥ ପ୍ରକଳ୍ପର ଉଦ୍ଘାଟନ ମଧ୍ୟ କରିଛନ୍ତି। ପ୍ରଥମଟି ହେଉଛି 66 ନମ୍ବର ଜାତୀୟ ରାଜପଥ ଥାଲପାଡ଼ି ଚେଙ୍ଗଲା ସେକ୍ସନ୍ 6 ଲେନ୍। ଏଥିରେ 2,650 କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଛି। ଏହି ସେକ୍ସନ୍ ମୁମ୍ବାଇ କନ୍ୟାକୁମାରୀ ଅର୍ଥନୈତିକ କରିଡ଼ରର ଏକ ଅଂଶ, ଯାହା କାରସଗୋଡ଼ା ଏବଂ କନ୍ନୁର ଜିଲ୍ଲା ମାଙ୍ଗାଲୋର ଏବଂ ମୁଝାପିଲାଙ୍ଗଡ଼ ସମେତ ପଡ଼ୋଶୀ ଅଞ୍ଚଳ ମଧ୍ୟରେ ଯୋଗାଯୋଗକୁ ସୁଦୃଢ଼ କରିବ। ଦ୍ୱିତୀୟ ପ୍ରକଳ୍ପ ହେଉଛି ଭେଙ୍ଗାଲମ୍ରୁ ରାମନାଟୁକାରା ପର୍ଯ୍ୟନ୍ତ କୋଝିକୋଡ଼ି ବାଇପାସ୍ର 6 ଲେନ୍ ନିର୍ମାଣ। ଏହି ପ୍ରକଳ୍ପରେ ପ୍ରାୟ 2,640 କୋଟି ଟଙ୍କା ବିନିଯୋଗ ହୋଇଛି। ପରେ ପ୍ରଧାନମନ୍ତ୍ରୀ ଏର୍ଣ୍ଣାକୁଲମ୍ଠାରେ ଏକ ଜନସଭାକୁ ସମ୍ବୋଧନ କରିଥିଲେ। ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟର ଯୁଗ୍ମ ସଚିବ ସୁଜାତା ଶର୍ମା କହିଛନ୍ତି, ଭାରତର ଅଶୋଧିତ ତୈଳ ଯୋଗାଣ ସୁରକ୍ଷିତ ରହିଛି। ଦେଶର ପ୍ରାୟ 70% ଅଶୋଧିତ ତୈଳ ଆମଦାନୀ ବର୍ତ୍ତମାନ ହର୍ମୁଜ୍ ପ୍ରଣାଳୀ ବାହାରୁ ଆସୁଛି। ନୂଆଦିଲ୍ଲୀରେ ପଶ୍ଚିମ ଏସିଆର ସାମ୍ପ୍ରତିକ ବିକାଶ ଉପରେ ଆନ୍ତଃ ମନ୍ତ୍ରଣାଳୟକୁ ଅବଗତ କରାଇ ଯୁଗ୍ମ ସଚିବ କହିଛନ୍ତି, ସୁରକ୍ଷିତ ଅଶୋଧିତ ତୈଳର ପରିମାଣ ସାଧାରଣତଃ ହର୍ମୁଜ୍ ପ୍ରଣାଳୀ ଦେଇ ଆସୁଥିବା ଅଶୋଧିତ ତୈଳଠାରୁ ଅଧିକ। ସେ କହିଛନ୍ତି, ଦେଶ ସମ୍ପ୍ରତି 40 ରାଷ୍ଟ୍ରରୁ ଅଶୋଧିତ ତୈଳ ଆମଦାନୀ କରୁଛି ଏବଂ ତୈଳ ବିପଣନ କମ୍ପାନୀଗୁଡ଼ିକ ବିଭିନ୍ନ ଉତ୍ସ ମାଧ୍ୟମରେ ଏହାକୁ ସୁରକ୍ଷିତ କରିଛନ୍ତି। ଯୁଗ୍ମ ସଚିବ କହିଛନ୍ତି, ଦେଶର ଗ୍ୟାସ୍ କମ୍ପାନୀଗୁଡ଼ିକ ନୂତନ ଉତ୍ସରୁ ଏଲ୍ଏନ୍ଜି କାର୍ଗୋ ସଂଗ୍ରହ କରିଛନ୍ତି। ଦୁଇଟି ଏଲ୍ଏନ୍ଜି କାର୍ଗୋ ଭାରତକୁ ଆସୁଛି। ବନ୍ଦର ଜାହାଜ ଚଳାଚଳ ଓ ଜଳପଥ ମନ୍ତ୍ରଣାଳୟର ସ୍ୱତନ୍ତ୍ର ସଚିବ ରାଜେଶ କୁମାର ସିହ୍ନା କହିଛନ୍ତି, ବର୍ତ୍ତମାନ ପାରସ୍ୟ ଉପସାଗରରେ 28 ଭାରତୀୟ ଜାହାଜ କାର୍ଯ୍ୟ କରୁଛି, ଯେଉଁଥିରେ 778 ଜଣ ଭାରତୀୟ ନାବିକ ଅଛନ୍ତି। ସେ କହିଛନ୍ତି, ସରକାର ଏହି ସମସ୍ତ ଜାହାଜ ଏବଂ କର୍ମଚାରୀଙ୍କ ସୁରକ୍ଷା ପାଇଁ ସକ୍ରିୟ ଭାବେ ତଦାରଖ କରୁଛନ୍ତି। ସୁପ୍ରିମକୋର୍ଟ ଆଜି ପାସିଭ୍ ଇଥାନେସିଆ ବା ନିଷ୍କ୍ରିୟ ଇଚ୍ଛାମୃତ୍ୟୁକୁ ପ୍ରଥମ ଥର ଲାଗି ଅନୁମତି ପ୍ରଦାନ କରିଛନ୍ତି। 12 ଅଧିକ ସମୟ ଧରି କୋମା ଅବସ୍ଥାରେ ଥିବା ଗାଜିଆବାଦର ବାସିନ୍ଦା 32 ହରିଶ ରାଣାଙ୍କ କୃତ୍ରିମ ଜୀବନରକ୍ଷାକାରୀ ସୁବିଧା ପ୍ରତ୍ୟାହାର କରିବାକୁ ଅଦାଲତ ଅନୁମତି ଦେଇଛନ୍ତି। ଜଷ୍ଟିସ୍ ଜେବି ପାର୍ଦିୱାଲା ଏବଂ ଜଷ୍ଟିସ୍ କେଭି ବିଶ୍ୱନାଥନଙ୍କ ଖଣ୍ଡପୀଠ ଶ୍ରୀ ରାଣାଙ୍କୁ ପାଲିଏଟିଭ୍ କେୟାର୍ରେ ରଖିବାକୁ ଦିଲ୍ଲୀ ଏମ୍ସକୁ ନିର୍ଦ୍ଦେଶ ଦେଇଛନ୍ତି, ଯାହାଦ୍ୱାରା ଚିକିତ୍ସା ପ୍ରତ୍ୟାହାର କରାଯାଇପାରିବ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ।
ମୁଁ ନିଖିଲ କହୁଛି, କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ପରାମର୍ଶ, ସଶସ୍ତ୍ର ବିପ୍ଳବ ଛାଡ଼ି ଦେଶର ସମ୍ବିଧାନ ଅନୁସାରେ ଆନ୍ଦୋଳନ କରିବା ପାଇଁ ଆଗେଇ ଆସନ୍ତୁ। ପିବି କମ୍ରେଡ୍ ଦେବଜୀ ସଂଗ୍ରାମ ଦାଦା ଆତ୍ମସମର୍ପଣ କରିବା ପରେ ସିଆର୍ବି କ୍ଷେତ୍ରରେ ସିସି ନେତୃତ୍ୱ ଶେଷ ହୋଇଯାଇଛି। ଆମ ଓଡ଼ିଶାର ପଶ୍ଚିମ ବ୍ୟୁରୋ ସଚିବ ବିକାଶ ବିବିଏମ୍ର ସମସ୍ତ ସାଥୀ ଆତ୍ମସମର୍ପଣ କରିବା ପରେ ରାଜ୍ୟରେ ପୁରା ନେତୃତ୍ୱ ଓ ଡିଭିଜନ୍ ଖାଲି ହୋଇସାରିଲାଣି। ଅନ୍ୟ ରାଜ୍ୟମାନଙ୍କର ମଧ୍ୟ ଏହି ସମାନ ସ୍ଥିତି, କେବଳ ତୁମେମାନେ କିଛି ସାଥୀ ବାକି ଅଛ। ଆଜିର ପରିସ୍ଥିତିରେ ସଶସ୍ତ୍ର ବିପ୍ଳବ ସମ୍ଭବ ନୁହେଁ ନାହିଁ। ତେଣୁ କମ୍ରେଡ୍ ଶୁକ୍ରୁ ଶିଲା ଚନ୍ଦ୍ରାଲୁକୁ ମୋର ବିଶେଷ ଅନୁରୋଧ, ଆଗପଛ ନ ହୋଇ ଓ ଆଉ ଲେଟ୍ ନ କରି ସଶସ୍ତ୍ର ବିପ୍ଳବ ଛାଡ଼ି ଆତ୍ମସମର୍ପଣ କରନ୍ତୁ। ଓଡ଼ିଶା ସରକାର ଓ ପୁଲିସ ସବୁ ପ୍ରକାର ସହଯୋଗ କରିବ, ତୁମମାନଙ୍କର ସୁରକ୍ଷାର ଗ୍ୟାରେଣ୍ଟି ମୁଁ ଦେଉଛି, ମୋ ଉପରେ ବିଶ୍ୱାସ ରଖନ୍ତୁ। ନିର୍ଭୟରେ ମୋର ଏହି ମୋବାଇଲ ନମ୍ବର 9437643839ରେ ସମ୍ପର୍କ କଲେ ମୁଁ ଯାଇ ତୁମମାନଙ୍କୁ ଶୀଘ୍ର ନେଇ ଆସିବି। ଆପଣଙ୍କର ଅପେକ୍ଷାରେ କମ୍ରେଡ୍ ନିଖିଲ, ପୂର୍ବ ସବ୍ ଜୋନାଲ ବ୍ୟୁରୋ ସଚିବ।
ବୈଦେଶିକ ବ୍ୟାପାର ମନ୍ତ୍ରୀ ଡକ୍ଟର ଏସ୍ ଜୟଶଙ୍କର ଆଜି ପଶ୍ଚିମ ଏସିଆ ସଂଘର୍ଷ ଉପରେ ତାଙ୍କ ଫ୍ରାନ୍ସ ପ୍ରତିପକ୍ଷ ଜିନ୍ ନୋଏଲ ବାରଟ୍ ଏବଂ ରୁଷ ପ୍ରତିପକ୍ଷ ସର୍ଗେଇ ଲାଭରମ୍ଙ୍କ ସହ ପୃଥକ୍ ପୃଥକ୍ ଭାବେ ଆଲୋଚନା କରିଛନ୍ତି। ଡକ୍ଟର ଜୟଶଙ୍କର ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଏହି ସୂଚନା ପ୍ରଦାନ କରିଛନ୍ତି। ଲୋକସଭାରେ ଆଜି ବାଚସ୍ପତି ଓମ୍ ବିର୍ଲାଙ୍କୁ ପଦରୁ ଅନ୍ତର କରିବା ନେଇ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭ ହୋଇଛି। ଆଲୋଚନାର ଉତ୍ତର ଦେଇ ବରିଷ୍ଠ ବିଜେପି ନେତା ତଥା ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି, ବିରୋଧୀ ଦଳ ଦ୍ୱାରା ବାଚସ୍ପତିଙ୍କ ସାଧୁତା ଉପରେ ପ୍ରଶ୍ନ ଉଠାଇବା ଦୁର୍ଭାଗ୍ୟଜନକ ଘଟଣା। ପ୍ରାୟ 4 ପରେ ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ ହୋଇଛି, ତେଣୁ ଏହା ସଂସଦୀୟ ରାଜନୀତି ଏବଂ ସଦନ ଉଭୟ ପାଇଁ ଏକ ଦୁଃଖଦ ଘଟଣା। ସେ ଦୃଢ଼ତାର ସହ କହିଛନ୍ତି, ବାଚସ୍ପତି କୌଣସି ରାଜନୈତିକ ଦଳର ନୁହନ୍ତି, ବରଂ ସେ ସଦନର। ଶ୍ରୀ ଶାହା କହିଛନ୍ତି, ବିଜେପି ଏବଂ ଏନ୍ଡିଏ କେବେ ବି ଲୋକସଭା ବାଚସ୍ପତିଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିନାହାନ୍ତି। ବାଚସ୍ପତିଙ୍କ ସାଧୁତା ସନ୍ଦେହ ବଳହର ବାହାରେ ବୋଲି ଦଳ ବିଶ୍ୱାସ କରେ। ସ୍ୱରାଷ୍ଟ୍ରମନ୍ତ୍ରୀ କହିଛନ୍ତି, ଯେତେବେଳେ ସଦନର ସଂରକ୍ଷକଙ୍କ ବିରୋଧରେ ଅଭିଯୋଗ ଆସେ, ଏହା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ପ୍ରଶ୍ନ ଉଠାଏ। ସଦନରେ ଅନାସ୍ଥା ପ୍ରସ୍ତାବ ଉପରେ କଂଗ୍ରେସର କେସି ବେଣୁଗୋପାଳ, ଡକ୍ଟର ମହମ୍ମଦ ଜାଭେଦ, ସମାଜବାଦୀ ପାର୍ଟିର ଆନନ୍ଦ ଭଦୌରିଆ ଓ ବିଜେପିର ଅନୁରାଗ ସିଂ ଠାକୁର ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ। ରାଜ୍ୟସଭାରେ ଆଜି ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର କାର୍ଯ୍ୟପନ୍ଥା ଉପରେ ପୁନର୍ବାର ଆଲୋଚନା ଆରମ୍ଭ ହୋଇଛି। ଆଲୋଚନାରେ ଭାଗ ନେଇ ବିଜେପିର ରେଖା ଶର୍ମା କହିଛନ୍ତି, ସରକାର ଦେଶର ଗ୍ରାମୀଣ କ୍ଷେତ୍ରରେ ବାସ କରୁଥିବା 65% ଜନସଂଖ୍ୟାର ଜୀବନଧାରଣର ମାନରେ ପରିବର୍ତ୍ତନ ଆଣିଛନ୍ତି। ସେ କହିଛନ୍ତି, ଭାରତର ସଭ୍ୟତାଗତ ଜ୍ଞାନ ସବୁବେଳେ ଗାଁକୁ ଚିହ୍ନିତ କରିଛି। ମୋଦି ସରକାର ଗ୍ରାମୀଣ ଭାରତର ବିକାଶ ପାଇଁ ପ୍ରତିଶ୍ରତିବଦ୍ଧ ଏବଂ କେନ୍ଦ୍ରୀୟ ବଜେଟ୍ରେ ଏଥିପାଇଁ 1,94,000 କୋଟି ବ୍ୟୟବରାଦ କରିଛନ୍ତି। ଏହି ଆଲୋଚନାରେ ଆପ୍ର ସଞ୍ଜୟ ସିଂ, ସିପିଆଇର ପିପି ସୁନୀର, ସନ୍ତୋଷ କୁମାର, ପିଡିଏମ୍ଙ୍କର ତିରୁଚି ଶିବା, ଶିବସେନା ୟୁବିଟିର ପ୍ରିୟଙ୍କା ଚତୁର୍ବେଦୀ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ଆଲୋଚନା ଅସମ୍ପୂର୍ଣ୍ଣ ରହିଲା ପରେ ସଦନରେ ସ୍ୱତନ୍ତ୍ର ଉଲ୍ଲେଖ ଗ୍ରହଣ କରାଯାଇଥିଲା, ପରେ ଗୃହକୁ ଦିନକ ପାଇଁ ମୁଲତବୀ ରଖାଯାଇଥିଲା। ସ୍ୱିସ୍ ଓପନ୍ ବ୍ୟାଡ୍ମିଣ୍ଟନ 2026ର ପୁରୁଷ ସିଙ୍ଗଲ୍ସରେ ଏଚ୍ଏସ୍ ପ୍ରଣୟ ଆଜି ଜାପାନର କୋକି ୱାଟାନାବେଙ୍କୁ ଭେଟିବେ। ସେହିପରି କିଦାମ୍ବି ଶ୍ରୀକାନ୍ତ ହଂକଂର ଜାସନ୍ ଗୁଣାୱାନ୍ଙ୍କ ସହ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ। କିରଣ ଜର୍ଜ ସିଙ୍ଗାପୁରର ଲୋହ କିଙ୍ଗ୍ ୟୁଙ୍କ ସହ ଏବଂ ଆୟୁଷ ସେଟ୍ଟି କାନାଡ଼ାର ବ୍ରାୟନ୍ ୟାଙ୍ଗ୍ଙ୍କ ବିପକ୍ଷରେ ଖେଳିବେ। ମାଳବିକା ବନ୍ସୋର୍ ତାଙ୍କର ପ୍ରଥମ ମ୍ୟାଚ୍ରେ ଥାଇଲାଣ୍ଡର ପର୍ନ ପାୱି ଚୋଚୁଓଙ୍କ ବିପକ୍ଷରେ ଖେଳିବେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣିଥରେ। ତାମିଲନାଡୁର ତିରୁଚିଲାପଲ୍ଲୀରେ 5,650 କୋଟି ବିକାଶମୂଳକ ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍ଘାଟନ କଲେ ପ୍ରଧାନମନ୍ତ୍ରୀ। ଭାରତର ଅଶୋଧିତ ତୈଳ ଯୋଗାଣ ସୁରକ୍ଷିତ ରହିଥିବା ନେଇ ସରକାରଙ୍କ ସୂଚନା। ପଶ୍ଚିମ ଏସିଆ ସଂଘର୍ଷ ନେଇ ରୁଷ ଓ ଫ୍ରାନ୍ସ ପ୍ରତିପକ୍ଷଙ୍କ ସହ ଆଲୋଚନା କଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏବଂ ସ୍ୱିସ୍ ଓପନ୍ ବ୍ୟାଡମିଣ୍ଟନ 2026ର ପ୍ରତିଦ୍ୱନ୍ଦ୍ୱିତାରେ ଆଜି ଅବତୀର୍ଣ୍ଣ ହେବେ ଭାରତୀୟ ଖେଳାଳି। ସମ୍ବାଦ ପ୍ରସାରଣ ଆଜି ପାଇଁ ଏତିକିରେ ଶେଷ ହେଲା।